ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 19 ନମ୍ବର ଖେପ୍ ସାହାଯ୍ୟ ଟଙ୍କା ବାଣ୍ଟବେ। ଇତାର ଜରିଏ ସାରା ଦେଶର 9,70,00,000 ନୁ ଅଧିକା ଚାଷୀ 21,500 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ପାଇପାରବେ। ପ୍ରଧାନମନ୍ତ୍ରୀ ବିହାରର ଭାଗଲପୁରନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସାହାଯ୍ୟ ଟଙ୍କା ଦେବେ। ଏହି ଯୋଜନାଟି ହିତାଧିକାରୀ ଚାଷୀ ପରିବାରକେ 3 କିସ୍ତିଥି ବଛରକ 6,000 ଟଙ୍କା ସାହାଯ୍ୟ ଦିଆଯିବା। ଏହା ଦେତକ 11 କୋଟି ଚାଷୀ ପରିବାର 3,46,000 କୋଟି ନୁ ଅଧିକା ଟଙ୍କାର ଆର୍ଥିକ ସାହାଯ୍ୟ ପାଇସାରିଲେନ। ଇନ ଜନେଇ ଦିଆଯାଇପାରେ ଯେ 2019 ପ୍ରଧାନମନ୍ତ୍ରୀ ଏହି ଯୋଜନା ମୂଲ କରିଥିଲେ। ଆଗଧାଡ଼ିର ଅନ୍ତର୍ଜାତୀୟ ଜାଗା ବୁଲ୍ବାର ଲାଗି ଓଡ଼ିଶାର ସ୍ଥିତିକେ ବରକସ କରବାର ଲାଗି ଆଜିଠାନୁ ଭୁବନେଶ୍ୱରନ 6 ଓଡ଼ିଶା ଟ୍ରାଭେଲ ବଜାର 2025 ମୂଲ ହେଉଛେ। ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ ଫିକି ଆଉ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଇବା 27 ତକ ଚାଲବା। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଏଥି ଦେଶର 100 ଆଉ 30 ଅଧିକା ବିଦେଶୀ ପର୍ଯ୍ୟଟନ ପରିଚାଳନା ସଂସ୍ଥା ଭାଗ ନେବେ। ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଜି ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ସମ୍ଭାଦପତ୍ର ଜରିଏ ଲୋକଙ୍କୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଏକାମ୍ରହାଟନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଗୋଟିଏ ଖାସ୍ ହସ୍ତତନ୍ତ ପ୍ରଦର୍ଶନୀ ଆଜି ମୂଲ ହେବା। ଆଜି ବେଲବୁଡ଼େ ରାଜ୍ୟ ହସ୍ତତନ୍ତ ଆଉ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଆଇବା 10 ତକ ହେବାରକେ ଥିବା ଏହି ମେଳା ଦିନର 11 ନୁ ରାତି 10 ତକ ଖୋଲା ରହିବା। ଆଇବା 2 ଭିତରେ ବୌଦ୍ଧ ଜିଲ୍ଲା କଣ୍ଟାମାଲନୁ ଅନୁଗୁଳର ଆଠମଲ୍ଲିକ ଦେଇକରି ପୁରୀ ତକ ଚାଲୁଥିବା ଓଏସ୍ଆର୍ଟିସି ବସ୍ ସେବା ଫେରଘାଏ ମୂଲ ହେବା ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍। ଗଲାମାସ 28 ଏହି ବସ୍ ସେବା ବନ୍ଦ ହୋଇଥିବାରୁ ଭୁବନେଶ୍ୱର କଟକ ଆର୍ ପୁରୀ ଯିବାର ଲାଗି ଇଲାକାର ଲୋକେ ବହୁତ ଅସୁବିଧା ଭୋଗୁଥିଲେ। ଏ ବାବଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଓଡ଼ିଆ ଭାଷାକେ ଇଣ୍ଟରନେଟ୍ ଜରିଏ ବିଶ୍ୱ ଦରବାରନ ପହଞ୍ଚାବାରକେ ଆଉ ଏଥିର୍ଲାଗି ଓଡ଼ିଆ ଶବ୍ଦ ଭଣ୍ଡାର ଆଉ ଡାଟାବେସ୍ ତିଆରି କରବାରକେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ତରଫୁ ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ଓଡ଼ିଆ ଭାଷାକେ ଡିଜିଟାଲ୍ କରବାର ଲାଗି ଆଉ କାଣା ପଦକ୍ଷେପ ନିଆଯିବା ସେ ବାବଦ ଆଲୋଚନା କରବାର ଲାଗି କଲାକାଲ ଏକାଡେମୀ ତରଫୁ ଭୁବନେଶ୍ୱରଠାରେ ଭାଷା ଓ ଭବିଷ୍ୟତ ଶୀର୍ଷକଟି ଗୋଟିଏ ଆଲୋଚନା ଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ବହୁତ ଲେଖକ ଭାଷାବିତ୍ ପ୍ରକାଶକ ସମ୍ପାଦକ ଆର୍ ଭିନ୍ ଭିନ୍ ବର୍ଗର ଲୋକ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସଭାଗୃହନ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇକରି ଝାରସୁଗୁଡ଼ା ଜିଲ୍ଲା ଦେଶେ ପହିଲା ଯକ୍ଷ୍ମାମୁକ୍ତ ଜିଲ୍ଲା ହେଉ ବୋଲି କହିଥିଲେ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସ୍ୱାସ୍ଥ୍ୟ ବିଭାଗ ତରଫୁ କରାଯାଉଥିବା ଯକ୍ଷ୍ମାମୁକ୍ତ ଅଭିଯାନକେ ତୃଣମୂଳ ସ୍ତରରୁ ନିୟମିତ ଭାବେ ସମୀକ୍ଷା କରବାର କଥା ବୋଲି କହିଥିଲେ। ବୌଦ୍ଧ ଜିଲ୍ଲା ମୁର୍ଶୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ହୋଇଯାଇଛି। ବୌଦ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମଟି ବ୍ଲକର ସିଆର୍ସିସିମାନେ ଯୋଗ ଦେଇକରି ମୌଳିକ ଭାଷା ଆଉ ସଂଖ୍ୟା ଜ୍ଞାନ ଲାଗି ଛୁଆମାନଙ୍କର ବ୍ୟବହାର ହେଉଥିବା ଭିନ୍ ଭିନ୍ ଶିଖିବାର ଜିନିଷ ତିଆରି କରିଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ କବାଡ଼ି ଚାମ୍ପିୟନସିପ୍ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ରେଲୱେକେ ହରେଇକରି ସର୍ଭିସେସ୍ ଚାମ୍ପିୟନ ହୋଇଛି। ଉଦ୍ଯାପନୀ ଉତ୍ସବଟି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇକରି ବିଜେତା ଦଳକେ ପୁରସ୍କୃତ କରିଥିଲେ। ଓଡ଼ିଶା କବାଡ଼ି ସଂଘ ଆଉ ରାଜ୍ୟ କ୍ରୀଡ଼ା ବିଭାଗର କ୍ରୀଡ଼ା ମିଲିତ ସହଯୋଗଟି 4 ଧରିକରି ଏହି ଚାମ୍ପିୟନସିପ୍ ଖେଳାଯାଇଥିଲା। ଏଥି 30 ରାଜ୍ୟ ସହିତ 4 ବିଭାଗୀୟ ଦଳ ଭାଗ ନେଇଥିଲେ। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମଠାରେ ଆଜିଠାରୁ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୂଲ ହେବା। ସମ୍ବଲପୁର ଫୁଟବଲ ଏକାଡେମୀ ଆର୍ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ତରଫୁ ହେବାରକେ ଥିବା ଏହି ଟୁର୍ଣ୍ଣାମେଣ୍ଟ ରାଞ୍ଚି କୋଲକାତା ହାଇଦ୍ରାବାଦ ମୁମ୍ବାଇ ଆର୍ କେରଳ ସହିତ ଭିନ୍ ଭିନ୍ ଜାଗାର ଦଳମାନେ ଭାଗ ନେବେ। ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 3 ତକ ଚାଲବା। ପହିଲା ଥର ଲାଗି ସମ୍ବଲପୁରରେ ଫ୍ଲଡ୍ଲାଇଟ୍ ମ୍ୟାଚ୍ ଖେଳାଯିବା ବୋଲି ସମ୍ବଲପୁର କପ୍ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଆର୍ ବିଧାୟକ ଜନାରାୟଣ ମିଶ୍ର ସୂଚନା ଦେଇଛନ୍। ପଶ୍ଚିମା ଝଡ଼ ପ୍ରଭାବଟି ଆଇବା 24 ତକ ରାଜ୍ୟର 8 ଜିଲ୍ଲାନ ବର୍ଷା ସାଙ୍ଗେ ବାଦଲିଆ ପାଗ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ମୟୂରଭଞ୍ଜ କେନ୍ଦୁଝର ଆର୍ ବାଲେଶ୍ୱର ଜିଲ୍ଲାନ ଆଜି ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବା ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇବା 5 ତକ ରାଜ୍ୟର ସବୁନୁ କମ୍ ତାପମାତ୍ରାଟି ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ତରଫୁ କୁହାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।